ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା. ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ସଫଳତାର ସ୍ମୃତି ସ୍ୱରୂପ ଆସନ୍ତାକାଲି ଭାରତ ପାଳନ କରିବ ପ୍ରଥମ ରାଷ୍ଟ୍ରୀୟ ମହାକାଶ ଦିବସ. ପୋଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ ଆଜି ପ୍ରତିନିଧିମଣ୍ଡଳୀ ସ୍ତରୀୟ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. କୋଲକାତା ଆଜିକର ମେଡିକାଲ କଲେଜ ଘଟଣାରେ ପୀଡ଼ିତାଙ୍କ ପରିଚୟ ହଟାଇବା ଲାଗି କେନ୍ଦ୍ର ଆଇଟି ମନ୍ତ୍ରଣାଳୟର ନିର୍ଦ୍ଦେଶ ଏବଂ ପ୍ୟାରିସ୍ ଅଲିମ୍ପିକ୍ସର ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ହକି ଟିମ୍କୁ ଭବ୍ୟ ସ୍ୱାଗତ. ଖେଳାଳିମାନଙ୍କୁ ପୁରସ୍କାର ଅର୍ଥରାଶି ପ୍ରଦାନ କଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ. ଭାରତ ଆସନ୍ତାକାଲି ପ୍ରଥମ ରାଷ୍ଟ୍ରୀୟ ମହାକାଶ ଦିବସ ପାଳନ କରିବ। ଗତବର୍ଷ ଅଗଷ୍ଟ 23 ତାରିଖରେ ଭାରତ ଚନ୍ଦ୍ରଯାନ 3 ଅଭିଯାନରେ ବିକ୍ରମ ଲ୍ୟାଣ୍ଡରକୁ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରାଇବାରେ ସଫଳତା ହାସଲ କରିଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଦିଲ୍ଲୀର ଭାରତ ମଣ୍ଡପମ୍ରେ ମୁଖ୍ୟ ସମାରୋହର ଉଦ୍ଘାଟନ କରିବେ। ଚଳିତ ବର୍ଷର ରାଷ୍ଟ୍ରୀୟ ମହାକାଶ ଦିବସର ବାର୍ତ୍ତା ରହିଛି ଚନ୍ଦ୍ରକୁ ଛୁଇଁବା, ଜୀବନକୁ ଛୁଇଁବା, ଭାରତୀୟ ମହାକାଶର ଗାଥା। ଗତକାଲି ନୂଆଦିଲ୍ଲୀରେ ଏକ ସମ୍ଭାଦଦାତା ସମ୍ମିଳନୀକୁ ସମ୍ବୋଧିତ କରି ମହାକାଶ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି, ପ୍ରଥମ ରାଷ୍ଟ୍ରୀୟ ମହାକାଶ ଦିବସ କେବଳ ଉତ୍ସବର ଦିନ ନୁହେଁ, ବରଂ ଦେଶର ଶକ୍ତି, ଆତ୍ମନିରୀକ୍ଷଣ ଏବଂ ଭବିଷ୍ୟତର ଯୋଜନାଗୁଡ଼ିକ ଉପରେ ସମୀକ୍ଷା କରିବାର ଦିନ। ସେ କହିଛନ୍ତି, ଆସନ୍ତା 10 ବର୍ଷ ମଧ୍ୟରେ ମହାକାଶ ଅର୍ଥନୀତି 5 ଗୁଣ ବୃଦ୍ଧି ପାଇ $44 ବିଲିୟନ୍ରେ ପହଞ୍ଚବ।
जब से नई अंतरिक्ष नीति लाई गई और प्राइवेट सेक्टर को अंतरिक्ष में भागीदार बनाने का निर्णय लिया गया, उसके उपरांत एक तीव्र गति से अंतरिक्ष के क्षेत्र में हमारी प्रगति हुई है और इसीलिए यह अनुमान लगाया जा रहा है कि आने वाले समय भारत की अर्थव्यवस्था में अंतरिक्ष सेक्टर की एक प्रमुख भूमिका रहने वाली है। हम 5 गुना बढ़ जाएंगे अगले 10 वर्ष में और लगभग $44 बिलियन तक पहुंच जाएंगे।
ସୂଚନାଯୋଗ୍ୟ, ଗତବର୍ଷ ଅଗଷ୍ଟ 23 ତାରିଖରେ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ ଅବତରଣ କରିବା ପରେ ସେହି ନିର୍ଦ୍ଦିଷ୍ଟ ସ୍ଥାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିବଶକ୍ତି ପଏଣ୍ଟ ନାମରେ ନାମିତ କରିଥିଲେ। ଏଥିସହିତ ସେହି ଦିନକୁ ରାଷ୍ଟ୍ରୀୟ ମହାକାଶ ଦିବସ ଭାବେ ପାଳନ କରିବା ନେଇ ସେ ଘୋଷଣା କରିଥିଲେ। ଦୁଇଦିନିଆ ପୋଲାଣ୍ଡ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସେଠାକାର ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ସହିତ ପ୍ରତିନିଧିମଣ୍ଡଳୀ ସ୍ତରୀୟ ଆଲୋଚନା କରିବେ। ଉଭୟ ନେତା ଦ୍ୱିପକ୍ଷୀୟ ସମ୍ପର୍କ ଉପରେ ସମୀକ୍ଷା ସହ ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ମଧ୍ୟ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ମୋଦି ଏହି ଅବସରରେ ପୋଲାଣ୍ଡର ରାଷ୍ଟ୍ରପତି ଆଣ୍ଡ୍ରେଜ ଡିଡ୍ୱାଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଔପଚାରିକ ଭାବେ ସ୍ୱାଗତ କରାଯିବା ପରେ ସେ ଅଜ୍ଞାତ ସୈନିକଙ୍କ ସ୍କାରକୀରେ ପୁଷ୍ପାଞ୍ଜଳି ଅର୍ପଣ କରିବେ। ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ସେଠାକାର ବାଣିଜ୍ୟ ନେତୃବୃନ୍ଦ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ଆଲୋଚନା କରିବା ନେଇ କାର୍ଯ୍ୟସୂଚୀ ସ୍ଥିରୀକୃତ ହୋଇଛି। ଗତକାଲି ୱାରସ୍ରେ ଭାରତୀୟ ସମ୍ପ୍ରଦାୟଙ୍କ ସହ ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି, ବର୍ତ୍ତମାନର ଭାରତ ସମସ୍ତ ଦେଶଗୁଡ଼ିକ ସହ ଘନିଷ୍ଠ ସମ୍ପର୍କ ସ୍ଥାପନ କରିଛି। ସେ କହିଛନ୍ତି, ବର୍ତ୍ତମାନର ସମୟ ଯୁଦ୍ଧ ନୁହେଁ, ବରଂ ସମାଧାନର ସମୟ ଏବଂ ଭାରତ କୂଟନୀତିରେ ବିଶ୍ୱାସ କରେ। ଶ୍ରୀ ମୋଦି କହିଛନ୍ତି, ଭାରତ ଶାନ୍ତିର ଦୂତ ଭାବେ ସାରା ବିଶ୍ୱକୁ ବନ୍ଧୁଭାବରେ ଗ୍ରହଣ କରିଛି। ପୋଲାଣ୍ଡ ଏବଂ ୟୁକ୍ରେନ୍ ଯାତ୍ରାର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଗତକାଲି ୱାରସ୍ରେ ପହଞ୍ଚିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଏହି ଗସ୍ତ ଉଭୟ ଭାରତ ଏବଂ ପୋଲାଣ୍ଡ ମଧ୍ୟରେ ସମ୍ପର୍କ ସୁଦୃଢ଼ କରିବା ସହ ଦୁଇ ଦେଶର ନାଗରିକଙ୍କୁ ଲାଭାନ୍ୱିତ କରିବ। ଆମ ସମ୍ଭାଦଦାତା ଜଣାଇଛନ୍ତି, ଗତ 45 ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ପୋଲାଣ୍ଡ ଗସ୍ତ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ୟୁକ୍ରେନ୍ ରାଷ୍ଟ୍ରପତି ଭ୍ଲାଦିମିର୍ ଜେଲେନ୍ସ୍କିଙ୍କ ନିମନ୍ତ୍ରଣକ୍ରମେ ଆସନ୍ତାକାଲି ୟୁକ୍ରେନ୍ରେ ପହଞ୍ଚବେ। 1992 ଭାରତ ଏବଂ ୟୁକ୍ରେନ୍ ମଧ୍ୟରେ ଆପୋଷ ସମ୍ପର୍କ ବୃଦ୍ଧି ପାଇଥିଲା ଓ ଏହାପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ୟୁକ୍ରେନ୍ ଗସ୍ତ। ଭାରତର କୃତ୍ରିମ ବୁଦ୍ଧିମତା ଅଭିଯାନକୁ ଏନ୍ଭିଡିଆ କମ୍ପାନୀ ସମ୍ପୂର୍ଣ୍ଣ ସମର୍ଥନ ଦେବାକୁ ପ୍ରତିଶ୍ରତିବଦ୍ଧ ବୋଲି କେନ୍ଦ୍ର ଇଲେକ୍ଟ୍ରୋନିକ୍ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ବୈଷ୍ଣବ କହିଛନ୍ତି, ଉଭୟ ପକ୍ଷ ଆର୍ଟିଫିସିଆଲ୍ ଇଷ୍ଟେଲିଜେନ୍ସରୁ ଲାଭ ପାଇବା ଏବଂ ଭାରତର ପ୍ରମୁଖ ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ କୃତ୍ରିମ ବୁଦ୍ଧିମତାର ବ୍ୟବହାର କରିବା ଉପାୟଗୁଡ଼ିକ ଉପରେ ଆଲୋଚନା ହୋଇଛି। ଏଥିରେ ଭାରତ ନିଜର ଏଆଇ ଚିପ୍ ବିକଶିତ କରିବ ବୋଲି କୁହାଯାଇଛି। ଚଳିତ ବର୍ଷ ମାର୍ଚ୍ଚ ମାସରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ରାଷ୍ଟ୍ରୀୟ ସ୍ତରରେ ଇଣ୍ଡିଆ ଏଆଇ ଅଭିଯାନକୁ ସ୍ୱୀକୃତି ଦେବା ସହ ଏଥିପାଇଁ ବଜେଟ୍ରେ 10,372 କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରିଛି। ଇଲେକ୍ଟ୍ରୋନିକ୍ ଏବଂ ଆଇଟି ମନ୍ତ୍ରଣାଳୟ ଭାରତରେ କାର୍ଯ୍ୟ କରୁଥିବା ସମସ୍ତ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମକୁ ଆର୍ଜିକର ମେଡିକାଲ କଲେଜ ଘଟଣାର ପୀଡ଼ିତାଙ୍କ ପରିଚୟ ସମ୍ପର୍କିତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁପାଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ସମସ୍ତ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏବଂ ଇଲେକ୍ଟ୍ରୋନିକ୍ ଗଣମାଧ୍ୟମକୁ ମୃତକଙ୍କ ପରିଚୟ ଏବଂ ଫଟୋ ହଟାଇବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ପରେ ମନ୍ତ୍ରଣାଳୟ କହିଛି ଏଭଳି ସମ୍ଭେଦନଶୀଳ ଘଟଣାରେ ସାମାଜିକ ଗଣମାଧ୍ୟମ କମ୍ପାନୀଗୁଡ଼ିକ ଯେଭଳି କୌଣସି ସୂଚନା ପ୍ରସାରିତ ନ କରନ୍ତି ତାହା ସୁନିଶ୍ଚିତ କରିବା ଆବଶ୍ୟକ। ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଆଦେଶ ଅନୁପାଳନ ନ ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦେଶରେ ହସ୍ତଶିଳ୍ପର ବିକାଶ ଦର 9-10% ମଧ୍ୟରେ ରହିଛି। ଗତକାଲି ନୂଆଦିଲ୍ଲୀରେ 24ତମ ହସ୍ତଶିଳ୍ପ ରପ୍ତାନୀ ପୁରସ୍କାର ପ୍ରଦାନ କରିବା ଅବସରରେ କେନ୍ଦ୍ର ବୟନ ମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି ଭାରତର ଅର୍ଥବ୍ୟବସ୍ଥାର ବିକାଶ କ୍ଷେତ୍ରରେ ହସ୍ତଶିଳ୍ପର ପ୍ରମୁଖ ଭୂମିକା ରହିଛି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସିଂହ ମହିଳାମାନଙ୍କୁ ଅଧିକ ସଂଖ୍ୟାରେ ହସ୍ତଶିଳ୍ପ କ୍ଷେତ୍ରରେ ସାମିଲ ହେବା ଲାଗି ଆହ୍ୱାନ ଦେଇଛନ୍ତି। ହସ୍ତଶିଳ୍ପ ରପ୍ତାନୀ ସମ୍ବର୍ଦ୍ଧନା ପରିଷଦ ଦେଶର ପ୍ରମୁଖ ହସ୍ତଶିଳ୍ପ ରପ୍ତାନୀକାରୀଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରୁଛି। ଏଥିରେ ଅଜୟ ଗୁପ୍ତାଙ୍କ କମ୍ପାନୀ ସିଏଲ୍ ଗୁପ୍ତା ଏକ୍ସପୋର୍ଟ ଲିମିଟେଡ୍କୁ 2019-20 ଏବଂ 20-21 2 ବର୍ଷ ଲାଗି ହସ୍ତଶିଳ୍ପ କ୍ଷେତ୍ରରେ ସମସ୍ତ ପୁରସ୍କାର ପ୍ରଦାନ କରାଯାଇଛି। ଜାମ୍ମୁ କାଶ୍ମୀରର ମୁଜାଫର ହୁସେନଙ୍କୁ ଲାଇଫ୍ ଟାଇମ୍ ଆଚିଭ୍ମେଣ୍ଟ ପୁରସ୍କାର ଦିଆଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆସନ୍ତାକାଲିଠାରୁ 4 ଦିନିଆ ଆମେରିକା ଗସ୍ତରେ ଯିବେ। ସେ ତାଙ୍କ ଆମେରିକୀୟ ପ୍ରତିପକ୍ଷଙ୍କ ସହ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଏହି ଗସ୍ତ ଭାରତ ଆମେରିକା ସମ୍ପର୍କ ଏବଂ ଏକାଧିକ ସ୍ତରରେ ପ୍ରତିରକ୍ଷା କାର୍ଯ୍ୟରେ ବୃଦ୍ଧି ପାଉଥିବା ପୃଷ୍ଠଭୂମି ଉପରେ ପର୍ଯ୍ୟବସିତ। ଏହି ଗସ୍ତ ଭାରତ ଆମେରିକାର ବିସ୍ତୃତ ବୈଶ୍ୱିକରଣ ନୈତିକ ଭାଗିଦାରୀକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ଭବିଷ୍ୟତ ସହଭାଗିତାକୁ ଦୃଷ୍ଟିରେ ରଖି ଶ୍ରୀ ସିଂହ ଆମେରିକାର ପ୍ରତିରକ୍ଷା ଶିଳ୍ପ ଗୋଷ୍ଠୀର ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେବେ। ଗସ୍ତ ଅବସରରେ ସେ ସେଠାକାର ଭାରତୀୟ ସମ୍ପ୍ରଦାୟଙ୍କ ସହିତ ଭାବ ବିନିମୟ କରିବେ। ପ୍ୟାରିସ୍ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଥିବା ଭାରତୀୟ ପୁରୁଷ ହକି ଟିମ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ରାଜ୍ୟ ସରକାର ଏବଂ ପ୍ରଶଂସକମାନେ ଭବ୍ୟ ସ୍ୱାଗତ କରିଛନ୍ତି। ବିମାନ ବନ୍ଦରରେ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ପ୍ରମୁଖ ସଚିବ ଭାସ୍କର ଜ୍ୟୋତି ଶର୍ମା, ହକି ଇଣ୍ଡିଆର ଅଧ୍ୟକ୍ଷ ଦିଲୀପ କୁମାର ତିର୍କି ପ୍ରମୁଖ ଭାରତୀୟ ହକି ଦଳକୁ ସ୍ୱାଗତ କରିଥିଲେ। ଭୁବନେଶ୍ୱରରେ ପ୍ରଶଂସକମାନଙ୍କ ଭିଡ଼ ମଧ୍ୟରେ ଖେଳାଳିମାନଙ୍କୁ ଏକ ର୍ୟାଲିରେ କଳିଙ୍ଗ ଷ୍ଟାଡିୟମ୍ ପର୍ଯ୍ୟନ୍ତ ନିଆଯାଇଥିଲା। ସେଠାରେ ଆୟୋଜିତ ସମାରୋହରେ ହକି ଦଳର ଅଧିନାୟକ ହରମନପ୍ରୀତ ସିଂହ ଏବଂ ଷ୍ଟାର ଡିଫେଣ୍ଡର ଅମିତ ରୋହିଦାସ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସେମାନଙ୍କ ସ୍ୱାକ୍ଷର ଥିବା ଜର୍ସି ପ୍ରଦାନ କରିଥିଲେ। ସମାରୋହରେ ଓଡ଼ିଶାର ଖେଳାଳି ଅମିତ ରୋହିଦାସଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ 4 କୋଟି ଟଙ୍କାର ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରିଥିଲେ। ଦ ୱାଲ୍ ନାମରେ ପରିଚିତ ଗୋଲକିପର ଶ୍ରୀଜେଶଙ୍କୁ 50 ଲକ୍ଷ ଟଙ୍କା ଏବଂ ଅନ୍ୟ ଖେଳାଳିମାନଙ୍କୁ 15 ଲକ୍ଷ ଟଙ୍କା ଲେଖାଏଁ ନଗଦ ଅର୍ଥରାଶି ପ୍ରଦାନ କରାଯାଇଥିଲା। ପ୍ୟାରିସ୍ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ପୂର୍ବତନ ହକି ଗୋଲକିପର ପିଆର୍ ଶ୍ରୀଜେଶଙ୍କୁ କେରଳ ସରକାର 2 କୋଟି ଟଙ୍କାର ଅର୍ଥରାଶି ପୁରସ୍କାର ପ୍ରଦାନ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରିମଣ୍ଡଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେରଳର ଲୋକସମ୍ପର୍କ ବିଭାଗ ଭାରତୀୟ ହକିର ବରିଷ୍ଠ ଖେଳାଳି ପିଆର୍ ଶ୍ରୀଜେଶ ଅଲିମ୍ପିକ୍ସ ପ୍ରତିଯୋଗିତାରେ ଦ୍ୱିତୀୟ ପଦକ ହାସଲ କରି ଭାରତ ଏବଂ କେରଳକୁ ଗୌରବାନ୍ୱିତ କରିଥିବା କହିଛି। ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ସଫଳତାର ସ୍କୃତି ସ୍ୱରୂପ ଆସନ୍ତାକାଲି ଭାରତ ପାଳନ କରିବ ପ୍ରଥମ ରାଷ୍ଟ୍ରୀୟ ମହାକାଶ ଦିବସ। ପୋଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ ଆଜି ପ୍ରତିନିଧିମଣ୍ଡଳୀ ସ୍ତରୀୟ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କୋଲକାତା ଆର୍ଜିକର ମେଡିକାଲ କଲେଜ ଘଟଣାରେ ପୀଡ଼ିତାଙ୍କ ପରିଚୟ ହଟାଇବା ଲାଗି କେନ୍ଦ୍ର ଆଇଟି ମନ୍ତ୍ରଣାଳୟର ନିର୍ଦ୍ଦେଶ ଏବଂ ପ୍ୟାରିସ୍ ଅଲିମ୍ପିକ୍ସର ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ହକି ଟିମ୍କୁ ଭବ୍ୟ ସ୍ୱାଗତ। ଖେଳାଳିମାନଙ୍କୁ ପୁରସ୍କାର ଅର୍ଥରାଶି ପ୍ରଦାନ କଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।